ସାମୁଏଲଙ୍କ ପ୍ରଥମ ପୁସ୍ତକ ଅଧ୍ୟାୟ 28। ସେହି ସମୟରେ ଇସ୍ରାଏଲ ସହିତ ଯୁଦ୍ଧ କରିବା ନିମନ୍ତେ ପଲେଷ୍ଟିୟମାନେ ସଂଗ୍ରାମ ପାଇଁ ଆପଣମାନଙ୍କ ସୈନ୍ୟ ସାମନ୍ତ ସଂଗ୍ରହ କଲେ। ଏଣୁ ଆଖିସ୍ ଦାଉଦଙ୍କୁ କହିଲା, ତୁମ୍ଭକୁ ଓ ତୁମ୍ଭ ଲୋକମାନଙ୍କୁ ସୈନ୍ୟ ସାମନ୍ତ ଭୁକ୍ତ ହୋଇ ମୋ ସଙ୍ଗେ ଯିବାକୁ ହେବ, ଏହା ତୁମ୍ଭେ ନିଶ୍ଚୟ ଜାଣ। ତହିଁରେ ଦାଉଦ ଆଖିସ୍କୁ କହିଲେ, ତାହା ହେଲେ ଆପଣଙ୍କ ଦାସ କ'ଣ କରିବ, ତାହା ଆପଣ ଜାଣିବେ। ତେଣୁ ଆଖିସ୍ ଦାଉଦଙ୍କୁ କହିଲା, ସେଥିପାଇଁ ମୁଁ ତୁମ୍ଭକୁ ଯାବଜୀବନ ଆପଣା ମସ୍ତକ ରକ୍ଷକ କରିବି।
ଭୁତୁଡ଼ିଆ ସହ ସାଉଲଙ୍କ ପରାମର୍ଶ।
ଏହି ସମୟକୁ ସାମୁଏଲ ମରିଯାଇଥିଲେ ଓ ସମୁଦାୟ ଇସ୍ରାଏଲ ତାଙ୍କ ପାଇଁ ଶୋକ କରି ତାଙ୍କର ନିଜ ନଗର ରାମାରେ ତାଙ୍କୁ କବର ଦେଇଥିଲେ। ପୁଣି ସାଉଲ ଭୁତୁଡ଼ିଆ ଓ ଗୁଣିଆ ଲୋକମାନଙ୍କୁ ଦେଶରୁ ଦୂର କରିଦେଇଥିଲେ। ଏଥିରେ ପଲେଷ୍ଟିୟମାନେ ଏକତ୍ର ହୋଇ ଆସି ସୁନେମରେ ଛାଉଣି ସ୍ଥାପନ କଲେ। ପୁଣି ସାଉଲ ସମସ୍ତ ଇସ୍ରାଏଲକୁ ଏକତ୍ର କରନ୍ତେ ସେମାନେ ଗିଲବୋୟରେ ଛାଉଣି ସ୍ଥାପନ କଲେ। ମାତ୍ର ସାଉଲ ପଲେଷ୍ଟିୟମାନଙ୍କ ସୈନ୍ୟ ସାମନ୍ତ ଦେଖି ଭୀତ ହେଲେ ଓ ତାଙ୍କର ହୃଦୟ ଅତ୍ୟନ୍ତ କମ୍ପିତ ହେଲା। ତହୁ ସାଉଲ ସଦାପ୍ରଭୁଙ୍କ ନିକଟରେ ପଚାରନ୍ତେ, ସଦାପ୍ରଭୁ ତାଙ୍କୁ ଉତ୍ତର ଦେଲେ ନାହିଁ, ନା ସ୍ୱପ୍ନ ଦ୍ୱାରା, ନା ଉରିମ୍ ଦ୍ୱାରା, ନା ଭବିଷ୍ୟତ ବକ୍ତାଙ୍କ ଦ୍ୱାରା। ତେବେ ସାଉଲ ଆପଣା ଦାସମାନଙ୍କୁ କହିଲେ, ମୋ ପାଇଁ ଗୋଟିଏ ଭୁତୁଡ଼ିଆ ସ୍ତ୍ରୀ ଖୋଜ, ମୁଁ ତାହା କତିକି ଯାଇ ତାହାଠାରୁ ବୁଝିବି। ଏଥିରେ ତାଙ୍କର ଦାସମାନେ ତାଙ୍କୁ କହିଲେ, ଦେଖନ୍ତୁ, ଅଇନ୍ ଦୋରରେ ଏକ ଭୁତୁଡ଼ିଆ ସ୍ତ୍ରୀ ଅଛି। ତହୁ ସାଉଲ ଅନ୍ୟ ବସ୍ତ୍ର ପିନ୍ଧି ଛଦ୍ମ ବେଶ ଧରି ଦୁଇ ଜଣ ପୁରୁଷଙ୍କୁ ସଙ୍ଗେ ନେଇଗଲେ ଓ ସେମାନେ ରାତ୍ରିବେଳେ ସେହି ସ୍ତ୍ରୀ ନିକଟରେ ଉପସ୍ଥିତ ହେଲେ। ତହୁ ସାଉଲ କହିଲେ, ତୁମ୍ଭେ ଭୂତ ଦ୍ୱାରା ମୋ ପାଇଁ ଟିକିଏ ମନ୍ତ୍ର ପଢ଼, ମୁଁ ତୁମ୍ଭକୁ ଯାହାଙ୍କର ନାମ କହିବି ତାଙ୍କୁ ମୋ କତିକି ଉଠାଇ ଆଣ। ଏଥିରେ ସେ ସ୍ତ୍ରୀ କହିଲା, ଦେଖ, ସାଉଲ ଯାହା କରିଅଛି, କିପରି ସେ ଭୁତୁଡ଼ିଆ ଓ ଗୁଣିଆମାନଙ୍କୁ ଦେଶରୁ ଉଚ୍ଛିନ୍ନ କରିଅଛି ତାହା ତୁମ୍ଭେ ଜାଣ। ଏଣୁ ମୋହର ମୃତ୍ୟୁ ଘଟାଇବା ପାଇଁ କାହିଁକି ମୋହର ପ୍ରାଣ ବିରୁଦ୍ଧରେ ଫାନ୍ଦ ପାତୁଅଛ? ଏଥିରେ ସାଉଲ ସଦାପ୍ରଭୁଙ୍କ ନାମରେ ଶପଥ କରି ତାହାକୁ କହିଲେ, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଏହି କଥା ସକାଶୁ ତୁମ୍ଭ ପ୍ରତି କୌଣସି ଦଣ୍ଡ ବର୍ତ୍ତିବ ନାହିଁ। ସେତେବେଳେ ସେହି ସ୍ତ୍ରୀ କହିଲା, ମୁଁ କାହାକୁ ତୁମ୍ଭ କତିକି ଉଠାଇ ଆଣିବି? ସେ କହିଲେ, ମୋ କତିକି ସାମୁଏଲଙ୍କୁ ଉଠାଇ ଆଣ। ଏଥିରେ ସେ ସ୍ତ୍ରୀ ସାମୁଏଲଙ୍କୁ ଦେଖି ଉଚ୍ଚସ୍ୱରରେ କ୍ରନ୍ଦନ କଲା। ଆଉ ସେ ସାଉଲଙ୍କୁ କହିଲା, ଆପଣ କାହିଁକି ମୋତେ ପ୍ରତାରଣ କଲେ, କାରଣ ଆପଣ ସାଉଲ? ତହୁଁ ରାଜା ତାହାକୁ କହିଲେ, ଭୟ ନ କର, ତୁମ୍ଭେ କ'ଣ ଦେଖୁଅଛ? ତହିଁରେ ସେ ସ୍ତ୍ରୀ ସାଉଲଙ୍କୁ କହିଲା, ମୁଁ ଦେବଗଣ ଭୂମିରୁ ଉଠି ଆସିବାର ଦେଖୁଅଛି। ଏଥିରେ ସାଉଲ ତାହାଙ୍କୁ ପଚାରିଲେ, ତାହାର ରୂପ କି ପ୍ରକାର? ସେ କହିଲା, ଜଣେ ବୃଦ୍ଧ ଲୋକ ଉଠି ଆସୁଅଛି, ସେ ଚୋଗାରେ ଆଚ୍ଛନ୍ନ। ତହୁଁ ସାଉଲ ଜାଣିଲେ ଯେ ସେ ସାମୁଏଲ, ଏଣୁ ସେ ଭୂମିଷ୍ଠ ପ୍ରଣାମ କଲେ। ତହିଁରେ ସାମୁଏଲ ସାଉଲଙ୍କୁ କହିଲେ, ତୁମ୍ଭେ ମୋତେ ଉଠାଇ ଆଣି କାହିଁକି ବ୍ୟସ୍ତ କଲ? ତହୁଁ ସାଉଲ ଉତ୍ତର ଦେଲେ, ମୁଁ ଅତ୍ୟନ୍ତ ବିପଦଗ୍ରସ୍ତ ହୋଇଅଛି, କାରଣ ପଲେଷ୍ଟିୟମାନେ ମୋ ସଙ୍ଗେ ଯୁଦ୍ଧ କରୁଅଛନ୍ତି ଓ ପରମେଶ୍ୱର ମୋତେ ତ୍ୟାଗ କରିଅଛନ୍ତି, ପୁଣି ମୋତେ ଆଉ ଉତ୍ତର ଦେଉନାହାନ୍ତି, ନା ଭବିଷ୍ୟତ ବକ୍ତାମାନଙ୍କର ହାତରେ, ନା ସ୍ୱପ୍ନରେ, ଏଥିପାଇଁ ମୁଁ କ'ଣ କରିବି? ଏହା ମୋତେ ଜଣାଇବା ପାଇଁ ମୁଁ ତୁମ୍ଭକୁ ଡକାଇଲି। ଏଥିରେ ସାମୁଏଲ କହିଲେ, ସଦାପ୍ରଭୁ ତ ତୁମ୍ଭକୁ ତ୍ୟାଗ କରିଅଛନ୍ତି ଓ ତୁମ୍ଭର ବିପକ୍ଷ ହୋଇଅଛନ୍ତି, ତେବେ ତୁମ୍ଭେ ମୋତେ କାହିଁକି ପଚାରୁଅଛ? ସଦାପ୍ରଭୁ ମୋ ଦ୍ୱାରା ଯେପରି କହିଥିଲେ ସେ ଆପଣା ପାଇଁ ସେପରି କରିଅଛନ୍ତି। ପୁଣି ସଦାପ୍ରଭୁ ତୁମ୍ଭ ହସ୍ତରୁ ରାଜତ୍ୱ ଟାଣି ଚିରିଅଛନ୍ତି ଓ ତୁମ୍ଭ ପ୍ରତିବାସୀ ଦାଉଦଙ୍କୁ ତାହା ଦେଇଅଛନ୍ତି। ଯେହେତୁ ତୁମ୍ଭେ ସଦାପ୍ରଭୁଙ୍କ ରବ ଶୁଣିଲ ନାହିଁ ଓ ଅମାଲେକ ପ୍ରତି ତାହାଙ୍କ ପ୍ରଚଣ୍ଡ କୋପ ସଫଳ କଲ ନାହିଁ, ଏହେତୁ ଆଜି ସଦାପ୍ରଭୁ ତୁମ୍ଭ ପ୍ରତି ଏହି କର୍ମ କରିଅଛନ୍ତି। ଆହୁରି ସଦାପ୍ରଭୁ ତୁମ୍ଭ ସହିତ ଇସ୍ରାଏଲକୁ ମଧ୍ୟ ପଲେଷ୍ଟିୟମାନଙ୍କ ହସ୍ତରେ ସମର୍ପଣ କରିବେ। ଏଣୁ କାଲି ତୁମ୍ଭେ ଓ ତୁମ୍ଭ ପୁତ୍ରମାନେ ଆମ୍ଭ ସଙ୍ଗୀ ହେବ। ମଧ୍ୟ ସଦାପ୍ରଭୁ ଇସ୍ରାଏଲର ସୈନ୍ୟ ସାମନ୍ତଙ୍କୁ ପଲେଷ୍ଟିୟମାନଙ୍କ ହସ୍ତରେ ସମର୍ପଣ କରିବେ। ତହିଁରେ ସାଉଲ ସେହି କ୍ଷଣି ଭୂମିରେ ଲମ୍ବ ହୋଇ ପଡ଼ିଗଲେ ଓ ସାମୁଏଲଙ୍କର କଥା ସକାଶୁ ଅତିଶୟ ଭୟ କଲେ, ଓ ତାଙ୍କଠାରେ ଆଉ କିଛି ବଳ ରହିଲା ନାହିଁ, କାରଣ ସେ ସାରା ଦିନ ଓ ସାରା ରାତ୍ରି କିଛି ଭୋଜନ କରିନଥିଲେ। ଏଥିରେ ସେ ସ୍ତ୍ରୀ ସାଉଲଙ୍କୁ ନିକଟକୁ ଆସି ତାଙ୍କୁ ଅତିଶୟ ବିହ୍ୱଳ ଦେଖି କହିଲା, ଦେଖନ୍ତୁ, ଆପଣଙ୍କ ଦାସୀ ଆପଣଙ୍କ ରବ ଶୁଣିଅଛି ଓ ମୁଁ ମୋ ପ୍ରାଣ ଆପଣା ହାତରେ ଧରି ଯାହା ଆପଣ ମୋତେ କହିଲେ ଆପଣଙ୍କ ସେହି କଥା ମୁଁ ଶୁଣିଲି, ଏ ହେତୁ ବିନୟ କରୁଅଛି। ଏବେ ଆପଣ ମଧ୍ୟ ଆପଣା ଦାସୀର ରବ ଶୁଣନ୍ତୁ ଓ ଆପଣଙ୍କ ସମ୍ମୁଖରେ ମୁଠିଏ ଆହାର ଥୋଇବା ପାଇଁ ମୋତେ ଅନୁମତି ଦେଉନ୍ତୁ ଓ ଭୋଜନ କରନ୍ତୁ। ତହିଁରେ ନିଜ ପଥରେ ଗଲାବେଳେ ବଳ ପାଇବେ। ମାତ୍ର ସେ ଅସମ୍ମତ ହୋଇ କହିଲେ, ମୁଁ ଭୋଜନ କରିବି ନାହିଁ। ତଥାପି ତାଙ୍କର ଦାସମାନେ ଓ ସେ ସ୍ତ୍ରୀ ମିଶି ତାଙ୍କୁ ବଳାନ୍ତେ। ସେ ସେମାନଙ୍କ ରବ ଶୁଣିଲେ, ପୁଣି ସେ ଭୂମିରୁ ଉଠି ଶଯ୍ୟା ଉପରେ ବସିଲେ। ସେତେବେଳେ ସେ ସ୍ତ୍ରୀର ଗୃହରେ ଗୋଟିଏ ହୃଷ୍ଟପୃଷ୍ଟ ବାଛୁରୀ ଥିଲା, ଏଣୁ ସେ ଶୀଘ୍ର ତାକୁ ମାରିଲା ଓ ମଇଦାନୀ ତାହା ଦଳି ତାଡ଼ିଶୂନ୍ୟ ରୁଟି ପ୍ରସ୍ତୁତ କଲା। ତହୁ ସେ ସାଉଲଙ୍କ ସମ୍ମୁଖକୁ ଓ ତାଙ୍କର ଦାସମାନଙ୍କ ସମ୍ମୁଖକୁ ତାହା ଆଣନ୍ତେ ସେମାନେ ଭୋଜନ କଲେ। ତହିଁ ଉତ୍ତାରେ ସେହି ରାତ୍ରିରେ ସେମାନେ ଉଠି ଚାଲିଗଲେ।